ଭୋକ ପାଇଁ ନ ଖାଇ ଖାଦ୍ୟ, ସ୍ୱାସ୍ଥ୍ୟ ପାଇଁ ଖାଇବା, ସ୍ୱାସ୍ଥ୍ୟ ସଚେତନା ସଭ୍ୟ ହେବା, ସୁସ୍ଥ ସମାଜ ଗଢ଼ିବା। ଆଜିର ସାପ୍ତାହିକ ଆସ୍ଥା ରେଡ଼ିଓ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରୁଛି ମୁଁ ମୁସ୍କାନ। ସାଥୀ, ଏବେ ବର୍ଷା ଋତୁ ଚାଲିଛି, ଏହାର ମଜା ଆମେ ସମସ୍ତେ ନେବା ସହିତ ଏହାର ସଦୁପଯୋଗ କରିବା। ଏହି ଯେମିତିକି ବର୍ଷା ଜଳକୁ ସଞ୍ଚୟ କରିବା, କ୍ଷେତରେ ଚାଷ ବୁଣିବା, ନୂଆ ନୂଆ ଗଛ ସବୁ ଲଗାଇବା, ପନିପରିବା ଚାଷ କରିବା, ଏବଂ ମୂଳ କଥା ହେଉଛି ପାଖଶାଳା ବଗିଚା ଘରେ ଘରେ ତିଆରି କରିବା। କାରଣ ପନିପରିବା ଦର ଆକାଶ ଛୁଆଁ ହେଲାଣି। ଏବେ ଶୁଣିବା ସାଥୀ ଆଜିର ଅନୁଚିନ୍ତା।
ମଣିଷ ଚାହିଁଲେ ସବୁକିଛି ଯଦି ମିଳିଯାଆନ୍ତା, ତାହେଲେ ଅପେକ୍ଷାର ମୂଲ୍ୟ କିଛି ନଥାନ୍ତା। ସମସ୍ତଙ୍କ ଠାରୁ ସବୁକିଛି ଆଶା କରିବା ଠିକ୍ ନୁହେଁ, କାହିଁକି ନା ଲୋକ ଏଠି ମୁହଁରେ ଗୋଟିଏ କଥା କହନ୍ତି, ମନରେ ଗୋଟିଏ କଥା ରଖିଥାନ୍ତି। ଜୀବନ ଓ ସମୟ ମନୁଷ୍ୟର ସର୍ବଶ୍ରେଷ୍ଠ ଗୁରୁ। ଜୀବନ ଆମକୁ ସମୟକୁ ଉପଯୋଗ କରିବା ଶିଖାଏ ଓ ସମୟ ଆମକୁ ଜୀବନର ମୂଲ୍ୟ ଶିଖାଏ। ଅନ୍ୟର ବିନ୍ଦୁକୁ ଗଣିବା ଆଗରୁ ନିଜର ଦୋଷକୁ ଚିହ୍ନନ୍ତୁ। କଲମ ଯେତେ ଦାମୀ ହେଉନା କାହିଁକି, କାଳି ନଥିଲେ ସେ ମୂଲ୍ୟହୀନ। ଠିକ୍ ସେହିପରି ମଣିଷ ଯେତେ ଶିକ୍ଷିତ ହେଉନା କାହିଁକି, ସଂସ୍କାର ଓ ବ୍ୟବହାର ନଥିଲେ ସେ ଶିକ୍ଷାର ମୂଲ୍ୟହୀନ।
ଶୁଣୁଥିଲେ ଆଜିର ଅନୁଚିନ୍ତା। ସାଥୀ, ବର୍ଷା ଋତୁରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବା ଦରକାର। କାରଣ ଏହି ଋତୁରେ ରୋଗ ଜୀବାଣୁର ସୃଷ୍ଟି ଅଧିକ ହୋଇଥାନ୍ତି। ଏବେ ଆସନ୍ତୁ ସାଥୀ ଶୁଣିବା କୁନି ପିଲାଙ୍କ ଗପ ପଢ଼ା।
ଗପର ଶୀର୍ଷକ ହେଉଛି ଅତି ଭକ୍ତି ଚରର ଲକ୍ଷଣ। କୁନି ଚଢ଼େଇଟିଏ ପାଣି ପିଇବ ବୋଲି ପୋଖରୀ କୂଳକୁ ଯାଇଥିଲା। ପାଣି ପିଇବ ବୋଲି ପୋଖରୀରେ ପଶୁ ପଶୁ ତାହାର ଗୋଡ଼ ପଙ୍କରେ ବୁଡ଼ିଗଲା। ଏତିକି ବେଳେ ବିଲେଇଟାଏ ଯାଉଥିଲା। କୁନି ଚଢ଼େଇ ଡାକିଲା ଓ କହିଲା, ବିଲେଇ ନାନୀ, ମୋତେ ଟିକିଏ ସାହାଯ୍ୟ କର, ଏ ପଙ୍କରୁ ବାହାର କର, ନହେଲେ ମୁଁ ମଲି। ବିଲେଇ ଏକଥା ଶୁଣି ପାଖକୁ ଆସିଲା ଏବଂ କୁନି ଚଢ଼େଇଟାକୁ ବାହାର କରିଦେଇ ତାକୁ ଖାଇବ ବୋଲି କହିଲା। ଏହା ଶୁଣି ଟିକିଏ ଚଢ଼େଇ ଗୋଟିଏ ଉପାୟ କଲା, କହିଲା, ନାନୀ ମୋତେ ଖାଇବ ଯେ, ହେଲେ ମୁଁ ପରା ଫଙ୍କରେ ବୁଡ଼ି କାଦୁଅ ସରସର ହୋଇଛି। ମୁଁ ଟିକି ଡେଣାରେ ମଧ୍ୟ କାଦୁଅ ଲାଗି ଅପରିଷ୍କାର ଦିଶୁଛି। ଗୋଟାଏ କାମ କର, ମୋତେ ପୋଖରୀରେ ଭଲ ଭାବେ ଦୁଇ ଖରାରେ ଶୁଖାଅ, ମୁଁ ଶୁଖିଲା ପରେ ତମେ ମୋତେ ଖାଇଦେବ, ମୋ ମାଂସ କେଡ଼େ ମଜା ପରେ ଜାଣିବ। ବିଛରା ବିଲେ ନାନୀ ଚଢ଼େଇ କଥାରେ ହଁ ବରିଲା। ସେଇ କୁନି ଛୁଆକୁ ନେଇ ପୋଖରୀରେ ଭଲ ଭାବେ ଦୁଇ ଖରାରେ ଶୁଖାଇଲା। ଖରାରେ ଶୁଖିଲା ପରେ ଚଢ଼େଇଟି ଡାକିଲା, ନାନୀ ମୋତେ ଖାଇବ ପରା, ଏଥର ଖାଅ, ମୁଁ ନିଜେ ତମ ପାଟିରେ ପଶିଯିବି। ବିଲେଇ କହିଲା, ବା ତୁ ଠିକ୍ କହୁଛୁ, ତୋର କେତେ ବୁଦ୍ଧି, ମୋ ପାଇଁ ତୋର କେତେ ଦରଦ। ତାପରେ ବିଲେଇ ଚଟିଆକୁ ଖାଇବ ବୋଲି ତା ପାଖକୁ ଗଲା। ସଙ୍ଗେ ସଙ୍ଗେ କୁନି ଚଢ଼େଇଟିଏ ଫୁର୍କିନା ଉପରକୁ ଉଡ଼ି ଚାଲିଗଲା। ବେଶୀ ଦେଖାଇବାର ଫଳ ବିଲେଇ ପାଇଲା। ଏହାର ଶିକ୍ଷା ହେଉଛି, ପ୍ରାଣୀ ଛୋଟ ହେଲେ ମଧ୍ୟ ତାକୁ ହିଂସା ଆଚରଣ ନକରି ଭ୍ରାତୃତ୍ୱ ଓ ସ୍ନେହଭାବ ପୋଷଣ କରିବା ଉଚିତ। ଦୟାକ୍ଷମ ଯାହାର ଭଲ ଗୁଣ, ସେହି ପ୍ରକୃତରେ ଉତ୍ତମ ବନ୍ଧୁ।
ଗପଟି ଭାରି ବଢ଼ିଆ ହୋଇଥିଲା ସତରେ ସାଥୀ। ବର୍ଷା ଋତୁରେ ଗପ ଶୁଣିଲେ ଭାରି ମଜା ଲାଗିଥାଏ। ଏହି କିଛିଦିନ ପୂର୍ବେ ଆମ ଭାରତ ଚନ୍ଦ୍ରଯାନର ସଫଳତା କାହାଣୀ ଶୁଣେଇଛନ୍ତି, ସେହି ଆଧାରିତ କବିତାଟି ଆସନ୍ତୁ ଶୁଣିବା।
ଯେତେ ଡାକୁଥିଲି ଜନମାମୁ ତୁମେ ଆସୁନଥିଲ ମୋ ପାଖ, ନୀତି ଦେଖୁଥିଲି ମା କଳେ ବସି ରାତିରେ ତୁମରି ମୁଖ। ଶୁଭୁନଥିଲା କି ଡାକ, ଶୁଭୁନଥିଲା କି ଡାକ, ଅଳି କଲେ ମା ଦେଖାଉଥିଲେ ତୁମ ହସ ହସ ମୁଖ। ଯେତେ ଡାକୁଥିଲି ଜନମାମୁ ତୁମେ ଆସୁନଥିଲ ମୋ ପାଖ, ମା କହୁଥିଲେ ତୁମରି ପାଖ ରହିଛି ସ୍ୱର୍ଗ ସୁଖ। ମାମୁଁ ପାଶେ ଗଲେ ଶିଖିବୁ ଅନେକ, ରଖିବୁ ଦେଶର ଟେକ। ସେଥିପାଇଁ ମୁଁ ଅଜଟ ମାଆକୁ ଶୁଭୁନଥିଲା କି ଡାକ, ଶୁଭୁନଥିଲା କି ଡାକ, ଯେତେ ଡାକୁଥିଲି ଜନମାମୁ ତୁମେ ଆସୁନଥିଲ ମୋ ପାଖ। କେଡ଼େ ମନୋହର ଜନମାମୁ ସତେ ତୁମ ଏ ଚାନ୍ଦ ରାଇଜ, ଅତିଥି ସ୍ୱାଗତ ପାଇକି କରିଛ ଏତେ ସବୁ ସଜ ବାଜ। ଥିଲ କି ଚାହିଁ ମୋ ପଥ, ଆସୁ ଆସୁ ମୋତେ ଖୁସି ବରିଦେଲ ଦୂର କରିବାକୁ ଦୁଃଖ। ଏବେ ଶୁଭିଲା କି ଡାକ, ଏବେ ଶୁଭିଲା କି ଡାକ, ଯେତେ ଡାକୁଥିଲି ଜନମାମୁ ତୁମେ ଆସୁନଥିଲ ମୋ ପାଖ। ମା ମୋର ଆଜି ବହୁତ ଖୁସି, ମାମୁଁ ଘରେ ମୋତେ ଦେଖି ସାତ କୋଡ଼ି କୋଟି ଖୁସିର ବରଷା, ଜାତିସ୍ତମ୍ଭ ସାଙ୍ଗେ ଜାତୀୟ ପତାକା ଦେଖି। ଜୁଲାଇ 14-23 ଅଗଷ୍ଟ 40 ଦିନର ବାଟ କେଡ଼େ ସୁରକ୍ଷିତ କରି ପଠାଇଲେ ସକାଇସ୍ର ବୈଜ୍ଞାନିକ। ଶୁଭୁନଥିଲା କି ଡାକ, ଶୁଭୁନଥିଲା କି ଡାକ, ଯେତେ ଡାକୁଥିଲେ ଜନମାମୁଁ ତୁମେ ଆସୁନଥିଲ ମୋ ପାଖ, ଆସୁନଥିଲ ମୋ ପାଖ।
ଏତେବେଳେ ଯାଏ ଶୁଣୁଥିଲେ ବନ୍ଧୁ କବିତା ପଢ଼ା ସାଥୀ। ଏବେ ଶୁଣିବା ମଜା ପ୍ରଶ୍ନ ଢଗଡ଼ ମାଳେ, ଏହାକୁ କହି ଶୁଣେଇବେ ରଶ୍ମିତା ଗୁଞ୍ଚା।
ଚାରୋଟି ଅକ୍ଷରରେ ନାମ ମହରେ ସବି ଜାଣିଚ କୁହେ ତୋର, ପ୍ରଥମ ଦ୍ୱିତୀୟ ମିଶାଇ ଦେଲ ଶକ୍ତିର ନାମକୁ ବୁଝାଏ ଭଲେ, ତୃତୀୟ ଚତୁର୍ଥ ଯୋଗ କରିବ ମଣିଷର ନାମ ବୁଝାଉଥିବ, ଚତୁର୍ଥ ଦ୍ୱିତୀୟ କରିଲେ ଯୋଗ ପ୍ରାଣୀମାନେ ତାକୁ କରନ୍ତି ତ୍ୟାଗ, ଚତୁର୍ଥ ତୃତୀୟ ମିଶାଇ ଦେଲେ ଦଶରତ୍ନାକର ତାଙ୍କୁ ଜପିଲେ, ବାବି ଚିନ୍ତି ଯଦି ନାକ କହିବ ତେବେ ବୁଦ୍ଧିମାନ ପିଲା ହୋଇବ। କୁହନ୍ତୁ କୁହନ୍ତୁ ବନ୍ଧୁ, ଏହାର ଉତ୍ତର କ'ଣ ହେବ? ହଁ, ମୁଁ କହୁଛି ଏହାର ଉତ୍ତର ବଳରାମ।
ହଁ ସାଥୀ, ଶୁଣୁଥିଲେ ଢଗଡ଼ ମାଳି। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ଭଲ ଲାଗିଥିବ। ଏଥିସହିତ ଆଜିର କାର୍ଯ୍ୟକ୍ରମଟିକୁ ଏଇଠି ରଖୁଛୁ ସାଥୀ, ନମସ୍କାର।